ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆସନ୍ତାକାଲିଠାରୁ ଆଲଜେରିଆ, ମୌରିଟାନେ ଏବଂ ମାଲୱି ତ୍ରିରାଷ୍ଟ୍ରୀୟ ଗସ୍ତ. ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କଠାରୁ ଆବେଦନପତ୍ର ଆହ୍ୱାନ. ସୀମା ସଡ଼କ ସଂଗଠନ ଦ୍ୱାରା ନିର୍ମିତ 75 ଭିଭିଭୂମି ପ୍ରକଳ୍ପକୁ ଉଦ୍ଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ. ଆଫ୍ରିକା ମହାଦେଶରେ ମଙ୍କିପକ୍ସ ସଂକ୍ରମଣଜନିତ ମୃତ୍ୟୁ ସଂଖ୍ୟା 979 ବୃଦ୍ଧି. ଏବଂ ହାଇଦ୍ରାବାଦଠାରେ ଆଜି ସନ୍ଧ୍ୟାରେ ଖେଳାଯିବ ଭାରତ ବାଂଲାଦେଶ ତୃତୀୟ ଟି20 କ୍ରିକେଟ୍ ମ୍ୟାଚ୍. ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତାକାଲିଠାରୁ ଆଲଜେରିଆ, ମୌରିଟାନିଆ ଓ ମାଲୱି ତ୍ରିରାଷ୍ଟ୍ରୀୟ ଗସ୍ତରେ ଯିବେ। ଭାରତୀୟ ରାଷ୍ଟ୍ରପତିଙ୍କର ଏହି 3 ଆଫ୍ରିକୀୟ ରାଷ୍ଟ୍ରକୁ ହେବ ପ୍ରଥମ ଗସ୍ତ। ଗତବର୍ଷ ଭାରତର ଅଧ୍ୟକ୍ଷତା ସମୟରେ ଆଫ୍ରିକୀୟ ସଂଘ ଜି20 ସଦସ୍ୟ ରାଷ୍ଟ୍ରଗୋଷ୍ଠୀରେ ସାମିଲ ହୋଇଥିଲା। ଗସ୍ତ ଅବସରରେ ରାଷ୍ଟ୍ରପତି ଏହି ରାଷ୍ଟ୍ରଗୁଡ଼ିକ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା କରିବେ। ସେଠାରେ ରହୁଥିବା ପ୍ରବାସୀ ଭାରତୀୟଙ୍କୁ ମଧ୍ୟ ରାଷ୍ଟ୍ରପତି ଭେଟିବାର କାର୍ଯ୍ୟସୂଚୀ ରହିଛି। ଗସ୍ତର ପ୍ରଥମ ପର୍ଯ୍ୟାୟରେ ରାଷ୍ଟ୍ରପତି ଆଲଜେରିଆରେ ପହଞ୍ଚବେ। ସେଠାରେ ସେ ଆଲଜେରିଆ ରାଷ୍ଟ୍ରପତି ଆବଦେଲ ମାଦଜିଦ୍ ତବୌନିଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧି ନେଇ ଆଲୋଚନା ବୈଠକ କରିବେ। ଭାରତ ଆଲଜେରିଆ ଅର୍ଥନୈତିକ ଫୋରମ ବୈଠକକୁ ରାଷ୍ଟ୍ରପତି ସମ୍ବୋଧନ କରିବା ସହ ଅନ୍ୟ କେତେକ କାର୍ଯ୍ୟକ୍ରମରେ ଯୋଗଦେବେ। ଦ୍ୱିତୀୟ ପର୍ଯ୍ୟାୟରେ ମୌରିଟାନିଆ ଗସ୍ତରେ ଯାଇ ସେଠାକାର ରାଷ୍ଟ୍ରପତି ମହମ୍ମଦ ଆଉଦ୍ ଚୈକ୍ ଏଲ୍ ଘାଜୌନିଙ୍କ ସହ ଆଲୋଚନା ବୈଠକ କରିବେ। ସୂଚନାଯୋଗ୍ୟ, ମୌରିଟାନିଆ ଏବେ ଆଫ୍ରିକାନ୍ ୟୁନିୟନ୍ର ସଭାପତି ଦାୟିତ୍ୱ ନିର୍ବାହ କରୁଛି। ମୌରିଟାନିଆଠାରେ ରାଷ୍ଟ୍ରପତି ପ୍ରବାସୀ ଭାରତୀୟଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟରେ ରାଷ୍ଟ୍ରପତି ଆସନ୍ତା 17 ମାଲୱିଠାରେ ପହଞ୍ଚବେ। ମାଲୱିର ରାଷ୍ଟ୍ରପତି ଏବଂ ଅନ୍ୟ ଶୀର୍ଷ ନେତୃବୃନ୍ଦଙ୍କ ସହ ବାଣିଜ୍ୟ, ଶିଳ୍ପ ଆଦି ପ୍ରସଙ୍ଗରେ ଆଲୋଚନା କରିବେ। ସେଠାକାର ଶିଳ୍ପୋଦ୍ୟୋଗୀ ଏବଂ ପ୍ରବାସୀ ଭାରତୀୟଙ୍କ ସହ ରାଷ୍ଟ୍ରପତି ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନାରେ ସାମିଲ ହେବା ପାଇଁ ଆଜିଠାରୁ ଯୋଗ୍ୟ ପ୍ରାର୍ଥୀ ଆବେଦନ କରିପାରିବେ। ପିଏମ୍ ଇଣ୍ଟର୍ଣ୍ଣସିପ୍ .mca.gov.in ଅନ୍ଲାଇନ୍ ପୋର୍ଟାଲ୍ ଜରିଆରେ ଆବେଦନପତ୍ର ଆହ୍ୱାନ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ 1,25,000 ଯୁବକ ଯୁବତୀଙ୍କୁ ଏହି ଯୋଜନାରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଗତ 3 ପାଇଲଟ୍ ପ୍ରକଳ୍ପ ଭାବେ ଏହି ପୋର୍ଟାଲ୍କୁ ଇଚ୍ଛୁକ କମ୍ପାନୀଗୁଡ଼ିକ ପାଇଁ ଆରମ୍ଭ କରାଯାଇଥିଲା। ଏପର୍ଯ୍ୟନ୍ତ 193 କମ୍ପାନୀ ଏଥିରେ ଆବେଦନ କରିଛନ୍ତି। ସେହି କମ୍ପାନୀଗୁଡ଼ିକରେ 91,000 ଇଣ୍ଟର୍ଣ୍ଣସିପ୍ର ସୁଯୋଗ ରହିଛି। ଏହି ପାଇଲଟ୍ ପ୍ରୋଜେକ୍ଟ ପାଇଁ ମୋଟ 800 କୋଟି ଟଙ୍କାର ବ୍ୟୟବରାଦ ହୋଇଛି। 21-24 ବର୍ଷ ମଧ୍ୟରେ ଥିବା 1 କୋଟି ଯୁବବର୍ଗଙ୍କୁ 5 ବର୍ଷ ମଧ୍ୟରେ ଇଣ୍ଟର୍ଣ୍ଣସିପ୍ ଯୋଜନାରେ ସାମିଲ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ଏହି ଯୋଜନାରେ ସାମିଲ ହୋଇଥିବା ଯୋଗ୍ୟ ପ୍ରାର୍ଥୀଙ୍କୁ 12 ମାସ ପାଇଁ 5,000 ଲେଖାଏଁ ଆର୍ଥିକ ସହାୟତା ଏବଂ ଏକକାଳୀନ 6,000 ଅନୁଦାନ ପ୍ରଦାନ କରାଯିବ। 36 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର 737 ଜିଲ୍ଲାରେ ଏହି ଯୋଜନାର କାର୍ଯ୍ୟକାରିତା ନେଇ ପଦକ୍ଷେପ ଗ୍ରହଣ କରାଯାଇଛି। ତୈଳ, ଗ୍ୟାସ, ଶକ୍ତି, ପରିବହନ, ସେବା କ୍ଷେତ୍ର, ବ୍ୟାଙ୍କିଙ୍ଗ୍ ଆଦି 24 କ୍ଷେତ୍ରକୁ ଏହି ଇଣ୍ଟର୍ଣ୍ଣସିପ୍ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ଆସନ୍ତା 25 ପର୍ଯ୍ୟନ୍ତ ପୋର୍ଟାଲ୍ ମାଧ୍ୟମରେ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାକୁ କୁହାଯାଇଛି। ସେହିଭଳି ଏହି ଯୋଜନାରେ ସାମିଲ ହେବାକୁ ଚାହୁଁଥିବା କମ୍ପାନୀ, ବ୍ୟାଙ୍କ୍ ଏବଂ ଆର୍ଥିକ ଅନୁଷ୍ଠାନ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ଅନୁମୋଦନ କ୍ରମେ ଆବେଦନ କରିବାକୁ ପରାମର୍ଶ ଦିଆଯାଇଛି। ସୀମା ସଡ଼କ ସଂଗଠନ ଦ୍ୱାରା ନିର୍ମିତ 75 ଭିଭିଭୂମି ପ୍ରକଳ୍ପକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ଉଦ୍ଘାଟନ କରିଛନ୍ତି। 2,236 କୋଟି ଟଙ୍କା ବ୍ୟୟ ଅଟକଳରେ ସୀମା ଭିଭିଭୂମିକୁ ପ୍ରୋହାହନ ଦେବା ଲକ୍ଷ୍ୟରେ ଏହି ପ୍ରକଳ୍ପଗୁଡ଼ିକ ପ୍ରତିଷ୍ଠା କରାଯାଇଛି। ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ସମେତ 11 ସୀମାନ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ପ୍ରକଳ୍ପଗୁଡ଼ିକ ନିର୍ମିତ ହୋଇଛି। ଉତ୍ତର ପୂର୍ବ ସୀମାନ୍ତ ରାଜ୍ୟଗୁଡ଼ିକୁ ବିକାଶର ମୁଖ୍ୟ ସ୍ରୋତରେ ସାମିଲ କରାଯାଉଛି। ପ୍ରତିରକ୍ଷା କ୍ଷେତ୍ରରେ ଏହିସବୁ ଅଞ୍ଚଳର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଭିଭିଭୂମି ବିକାଶକୁ ପ୍ରାଧାନ୍ୟ ଦିଆଯାଇଛି ବୋଲି ଶ୍ରୀ ସିଂ ଉଦ୍ଘାଟନୀ ଅବସରରେ କହିଛନ୍ତି। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସିଂ ଆଜି 22 ସଡ଼କ, 51 ସେତୁ ଏବଂ 2 ଅନ୍ୟାନ୍ୟ ପ୍ରକଳ୍ପର ଉଦ୍ଘାଟନ କରିଛନ୍ତି। ଜାମ୍ମୁ କାଶ୍ମୀର କେନ୍ଦ୍ରଶାସିତ ଅଞ୍ଚଳରେ 19, ଲଦାଖ କେନ୍ଦ୍ରଶାସିତ ଅଞ୍ଚଳରେ 11, ଅରୁଣାଚଳ ପ୍ରଦେଶରେ 18, ଉତ୍ତରାଖଣ୍ଡରେ 9, ସିକ୍କିମ୍ରେ 6, ହିମାଚଳ ପ୍ରଦେଶରେ 5, ପଶ୍ଚିମବଙ୍ଗ ଏବଂ ରାଜସ୍ଥାନରେ 2 ଲେଖାଏଁ, ନାଗାଲାଣ୍ଡ ଓ ମିଜୋରାମରେ 1 ଲେଖାଏଁ ପ୍ରକଳ୍ପ ନିର୍ମାଣ କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଆଫ୍ରିକାରେ ମଙ୍କିପକ୍ ସଂକ୍ରମଣରେ ମୃତ୍ୟୁ ସଂଖ୍ୟା 979 ବୃଦ୍ଧି ପାଇଛି। ଚଳିତ ବର୍ଷ ଆରମ୍ଭରୁ 7,300 49 ଜଣଙ୍କୁ ମିଶାଇ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 38,300ରେ ପହଞ୍ଚିଛି। ଆଫ୍ରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ରର ମହାନିର୍ଦ୍ଦେଶକ ଜିନ୍ କାସେଇୟା ସାମ୍ବାଦିକମାନଙ୍କୁ ସୂଚନା ଦେଇ କହିଛନ୍ତି, କେବଳ ଗତ ସପ୍ତାହରେ ଆଫ୍ରିକା ମହାଦେଶରେ 3,186 ନୂଆ ମାମଲା ଚିହ୍ନଟ ହୋଇଛି, ସେଥିମଧ୍ୟରୁ 53 ଜଣଙ୍କର ମୃତ୍ୟୁ ହୋଇଛି। ଏହାଦ୍ୱାରା ସମଗ୍ର ମହାଦେଶରେ ଜନସ୍ୱାସ୍ଥ୍ୟ ଚିନ୍ତାର ବିଷୟ ପାଲଟିଛି। କେନ୍ଦ୍ରୀୟ ଆଫ୍ରିକା ସବୁଠାରୁ ପ୍ରଭାବିତ ଅଞ୍ଚଳ ବୋଲି ଜଣାପଡ଼ିଛି। ମଙ୍କିପକ୍ସରେ ମୃତ୍ୟୁ ହୋଇଥିବା ରୋଗୀଙ୍କ ମଧ୍ୟରୁ 90%ରୁ ଅଧିକ ହେଉଛନ୍ତି କେନ୍ଦ୍ରୀୟ ଆଫ୍ରିକା ଅଞ୍ଚଳର ବୋଲି ଆଫ୍ରିକୀୟ ସଂଘର ସ୍ୱତନ୍ତ୍ର ସ୍ୱାସ୍ଥ୍ୟସେବା ସଂସ୍ଥା ସୂଚନା ଦେଇଛି। ଗତବର୍ଷ ତୁଳନାରେ ମଙ୍କିପକ୍ସ ଆକ୍ରାନ୍ତଙ୍କ ସଂଖ୍ୟା 300% ବୃଦ୍ଧି ପାଇଛି। କଙ୍ଗୋ, ବୁରୁନ୍ଦି, ନାଇଜେରିଆ, କୋଟ୍ ଡି ଆଇଭରୀ ଏବଂ ଉଗାଣ୍ଡା ମଧ୍ୟ ଅତ୍ୟଧିକ ସଂକ୍ରମିତ ଅଞ୍ଚଳ ମଧ୍ୟରେ ରହିଛି। ସେହିସବୁ ଅଞ୍ଚଳରେ ଅନୁସନ୍ଧାନ ଗବେଷଣାକୁ ପ୍ରାଥମିକତା ଦିଆଯିବା ଉପରେ ଆଫ୍ରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ରର ମହାନିର୍ଦ୍ଦେଶକ ଗୁରୁତ୍ୱ ପ୍ରଦାନ କରିଛନ୍ତି। ବିଜୟାଦଶମୀ ପାଳନ ଅବସରରେ ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ସମସ୍ତଙ୍କୁ ଶୁଭକାମନା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଧନକଡ଼ କହିଛନ୍ତି, ଅସତ୍ୟ ଉପରେ ସତ୍ୟର ବିଜୟର ସ୍କୃତି ବହନ କରୁଥିବା ଏହି ଦିବସ ସମସ୍ତଙ୍କ ମନରେ ଶାନ୍ତି ଓ ସୌହାର୍ଦ୍ଦ୍ୟ ଭରିଦେଉ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଭୁ ଶ୍ରୀରାମ ଏବଂ ମା' ଦୁର୍ଗାଙ୍କ ଆଶୀର୍ବାଦରୁ ଜୀବନର ବିଭିନ୍ନ କ୍ଷେତ୍ରରେ ସମସ୍ତଙ୍କର ଉନ୍ନତି ହେଉ ବୋଲି ପ୍ରଧାନମନ୍ତ୍ରୀ କାମନା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ବିଜୟ ପର୍ବ ଅବସରରେ ଦାର୍ଜିଲିଂର ସୁକୁନା କ୍ୟାଣ୍ଟନମେଣ୍ଟରେ ଶସ୍ତ୍ରପୂଜା କରିବା ସହ ଯବାନଙ୍କ ସହିତ ପର୍ବ ପାଳନ କରିଛନ୍ତି। ଭାରତୀୟ ସେନାର 33 କୋର୍ ମୁଖ୍ୟାଳୟରେ ପାରମ୍ପରିକ ଅସ୍ତ୍ରଶସ୍ତ ପୂଜାରେ ଶ୍ରୀ ସିଂ ଅଂଶଗ୍ରହଣ କରିବା ସହ ସମସ୍ତଙ୍କର ସୁଖ ସମୃଦ୍ଧି କାମନା କରିଛନ୍ତି। ଚଳିତ ଆର୍ଥିକ ବର୍ଷ ପାଇଁ ପଞ୍ଚଦଶ ଅର୍ଥ ଆୟୋଗ ଅନୁଦାନର ପ୍ରଥମ କିସ୍ତି ଆନ୍ଧ୍ରପ୍ରଦେଶ ଏବଂ ରାଜସ୍ଥାନର ଗ୍ରାମୀଣ ସଂସ୍ଥାଗୁଡ଼ିକ ପାଇଁ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି। ପଞ୍ଚାୟତିରାଜ ମନ୍ତ୍ରଣାଳୟ କହିଛି, ସମ୍ଭିଧାନର 11ତମ ସୂଚୀରେ ସ୍ଥାନିତ ଆଞ୍ଚଳିକ କ୍ଷେତ୍ର ଆଧାରିତ 29 ପ୍ରସଙ୍ଗ ଉପରେ ମିଳିତ ଅନୁଦାନ ଏବଂ ପରିବେଶ, ପରିମଳ ବ୍ୟବସ୍ଥା ଓ ଜଳ ପରିଚାଳନା ଭଳି ପ୍ରମୁଖ ସେବା କ୍ଷେତ୍ର ପାଇଁ ସ୍ୱତନ୍ତ୍ର ଅନୁଦାନ ପ୍ରଦାନ କରାଯାଇଛି। ଆନ୍ଧ୍ରପ୍ରଦେଶକୁ ଆଞ୍ଚଳିକ କ୍ଷେତ୍ରର 29 ପ୍ରସଙ୍ଗ ପାଇଁ ପ୍ରାୟ 396 କୋଟି ଏବଂ ପରିବେଶ ସହ ଅନ୍ୟାନ୍ୟ ସେବାକ୍ଷେତ୍ର ପାଇଁ 593 କୋଟି ଟଙ୍କା ଅନୁଦାନ ଆକାରରେ ପ୍ରଦାନ କରାଯାଇଛି। ଆନ୍ଧ୍ରପ୍ରଦେଶର 9 ଚିହ୍ନଟ ଜିଲ୍ଲା ପଞ୍ଚାୟତ, 615 ବ୍ଲକ ଏବଂ 12,853 ଗ୍ରାମ ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ। ସେହିଭଳି ରାଜସ୍ଥାନକୁ ପାଖାପାଖି 507 କୋଟି ଟଙ୍କାର ମିଳିତ ଅନୁଦାନ ପ୍ରଦାନ କରାଯାଇଛି। ରାଜ୍ୟର 22 ଚିହ୍ନିତ ଜିଲ୍ଲା ପଞ୍ଚାୟତ, 287 ବ୍ଲକ ଏବଂ 9,068 ଗ୍ରାମ ପାଇଁ ପରିମଳ ଓ ଅନ୍ୟାନ୍ୟ କ୍ଷେତ୍ର ଲାଗି 761 କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯାଇଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି। ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଜୁଳି ଯୋଜନା ଅଧୀନରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକାରିତା ପାଇଁ ମାର୍ଗଦର୍ଶିକା ଜାରି ହୋଇଛି। ନୂତନ ଓ ଅକ୍ଷୟଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ଜାରି ମାର୍ଗଦର୍ଶିକା ଅନୁଯାୟୀ ଏହି ଯୋଜନା ଅଧୀନରେ 500 କୋଟି ଟଙ୍କାର ବ୍ୟୟ ବରାଦ ହୋଇଛି। ଏହା ମାଧ୍ୟମରେ ସୋଲାର ପ୍ୟାନେଲ୍ର ସ୍ଥାପନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରକ୍ରିୟା ଅନ୍ତର୍ଭୁକ୍ତ ରହିଛି। ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍ ଅନୁଷ୍ଠାନ ଏବଂ ଶିଳ୍ପ ସଂସ୍ଥାଗୁଡ଼ିକୁ ଚିହ୍ନଟ କରି ସେମାନଙ୍କୁ ପ୍ରୋହାହିତ କରିବାକୁ ଲକ୍ଷ୍ୟ ରଖାଯାଇଛି। ଜାତୀୟ ସୌରଶକ୍ତି ପ୍ରତିଷ୍ଠାନକୁ ଏହି ଯୋଜନାର କାର୍ଯ୍ୟକାରିତା ପାଇଁ ଚିହ୍ନଟ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ମନୋନୀତ ହୋଇଥିବା ପ୍ରକଳ୍ପଗୁଡ଼ିକୁ ମୋଟ ମୂଲ୍ୟର 60% ବା 30 କୋଟି ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଭାରତ ବାଂଲାଦେଶ ତିନିଟିକିଆ ଟି20 କ୍ରିକେଟ୍ ସିରିଜ୍ର ତୃତୀୟ ତଥା ଅନ୍ତିମ ମ୍ୟାଚ୍ ଆଜି ହାଇଦ୍ରାବାଦଠାରେ ସନ୍ଧ୍ୟା 7:00 ଖେଳାଯିବ। ପ୍ରଥମ ଦୁଇଟିଯାକ ମ୍ୟାଚ୍ ଜିତି ଭାରତୀୟ ଦଳ ଏହି ସିରିଜ୍କୁ ଅକ୍ତିଆର କରିସାରିଛି। ଗ୍ୱାଲିୟର୍ଠାରେ ଅନୁଷ୍ଠିତ ପ୍ରଥମ ମ୍ୟାଚ୍ରେ ଭାରତ 7 ୱିକେଟ୍ରେ ବିଜୟୀ ହୋଇଥିବାବେଳେ ଦିଲ୍ଲୀଠାରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ 86 ରନ୍ରେ ବାଂଲାଦେଶକୁ ପରାସ୍ତ କରିଛି। ଆଇସିସି ମହିଳା ଟି20 କ୍ରିକେଟ୍ ବିଶ୍ୱକପ୍ ପ୍ରତିଯୋଗିତାରେ ଆଜି 2 ମ୍ୟାଚ୍ ଅନୁଷ୍ଠିତ ହେବ। ସାରଜାଠାରେ ଭାରତୀୟ ସମୟ ଅପରାହ୍ନ 3:30 ନ୍ୟୁଜିଲାଣ୍ଡ ଏବଂ ଶ୍ରୀଲଙ୍କା ମଧ୍ୟରେ ଗ୍ରୁପ୍ ଏ ପର୍ଯ୍ୟାୟର ମୁକାବିଲା ହେବ। ଗ୍ରୁପ୍ ବି ପର୍ଯ୍ୟାୟରେ ବାଂଲାଦେଶ ଏବଂ ଦକ୍ଷିଣ ଆଫ୍ରିକା ପରସ୍କରକୁ ଭେଟିବେ। ଭାରତୀୟ ସମୟ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଖେଳାଯିବ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଆସନ୍ତାକାଲିଠାରୁ ଆଲଜେରିଆ, ମୌରିଟାନିଆ ଏବଂ ମାଲୱି ତ୍ରିରାଷ୍ଟ୍ରୀୟ ଗସ୍ତ। ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣସିପ୍ ଯୋଜନାରେ ସାମିଲ ହେବା ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କଠାରୁ ଆବେଦନପତ୍ର ଆହ୍ୱାନ। ସୀମା ସଡ଼କ ସଂଗଠନ ଦ୍ୱାରା ନିର୍ମିତ 75 ଭିଭିଭୂମି ପ୍ରକଳ୍ପକୁ ଉଦ୍ଘାଟନ କଲେ ପ୍ରତିରକ୍ଷା ମନ୍ତ୍ରୀ। ଆଫ୍ରିକା ମହାଦେଶରେ ମଙ୍କିପକ୍ ସଂକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା 979 ବୃଦ୍ଧି ଏବଂ ହାଇଦ୍ରାବାଦଠାରେ ଆଜି ସନ୍ଧ୍ୟାରେ ଖେଳାଯିବ ଭାରତ ବାଂଲାଦେଶ ତୃତୀୟ ଟି20 କ୍ରିକେଟ୍ ମ୍ୟାଚ୍।